ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସରିତା ସାହୁ। ତ୍ରିନିଦାଦ ଓ ଟୋବାଗୋରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ଷଷ୍ଠ ପିଢ଼ିକୁ ପ୍ରବାସୀ ଭାରତୀୟ ନାଗରିକ କାର୍ଡ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଘୋଷଣା। ଦେଶର ପୂର୍ବାଞ୍ଚଳରେ କ୍ଷମତା ନିର୍ମାଣ ପ୍ରୟାସର ବିକେନ୍ଦ୍ରୀକରଣ ଲାଗି ରାଞ୍ଚିରେ ଉଦ୍ଘାଟିତ ହେଲା ଜାତୀୟ ମହିଳା ଓ ଶିଶୁ ବିକାଶ ପ୍ରତିଷ୍ଠାନର ନୂତନ ଆଞ୍ଚଳିକ କେନ୍ଦ୍ର। ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଗତ 10 ବର୍ଷ ମଧ୍ୟରେ ଦେଶବ୍ୟାପୀ 28 କୋଟିରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଆସନ୍ତା ବର୍ଷ ହଜ୍ ଯାତ୍ରା ନିମନ୍ତେ ଏକ ସପ୍ତାହ ମଧ୍ୟରେ ଆବେଦନପତ୍ର ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବେ ସରକାର ଏବଂ ବର୍ମିଂହାମ୍ ଟେଷ୍ଟର ତୃତୀୟ ଦିନରେ ଇଂଲଣ୍ଡ ଭାରତ ବିପକ୍ଷରେ ଏପର୍ଯ୍ୟନ୍ତ 5 ୱିକେଟ୍ ହରାଇ କରିଛି 298 ରନ୍। ତ୍ରିନିଦାଦ ଓ ଟୋବାଗୋରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ଷଷ୍ଠ ପିଢ଼ିକୁ ପ୍ରବାସୀ ଭାରତୀୟ ନାଗରିକ କାର୍ଡ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏହାଦ୍ୱାରା ସେମାନେ ବିନା ପ୍ରତିବନ୍ଧକରେ ଭାରତରେ ବସବାସ କରିବା ସହିତ କାର୍ଯ୍ୟ କରିପାରିବେ ବୋଲି ସେ କହିଛନ୍ତି। ତ୍ରିନିଦାଦ ଓ ଟୋବାଗୋରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଏହି ସୂଚନା ଦେଇଛନ୍ତି। ଭାରତ ସହିତ ନିଜର ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ନିଜର ପୈତୃକ ଭୂମିକୁ ପରିଦର୍ଶନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସେଠାକାର ଭାରତୀୟ ବଂଶୋଦ୍ଭବଙ୍କୁ ଅନୁରୋଧ କରିଛନ୍ତି। ତ୍ରିନିଦାଦ ଓ ଟୋବାଗୋ ୟୁପିଆଇ ଆପଣେଇବା ଦିଗରେ ଆଫ୍ରିକୀୟ ଅଞ୍ଚଳର ପ୍ରଥମ ରାଷ୍ଟ୍ର ହୋଇଥିବାରୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ଏହାଦ୍ୱାରା ଉଭୟ ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ଲାଭବାନ ହେବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ 2 ଦିନିଆ ଆର୍ଜେଣ୍ଟିନା ଗସ୍ତରେ ଯାଉଛନ୍ତି। ବିଭିନ୍ନ ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏ ସମ୍ପର୍କରେ ଏକ ରିପୋର୍ଟ।
2018 G20 ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଜେଣ୍ଟିନା ଗସ୍ତ କରିଥିଲେ ମଧ୍ୟ ଗତ 57 ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ରକୁ ଏହା ହେଉଛି ପ୍ରଥମ ଦ୍ୱିପକ୍ଷୀୟ ଗସ୍ତ। ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର୍ ମିଲେଙ୍କ ନିମନ୍ତ୍ରଣ କ୍ରମେ ଏହା ହେବ ଶ୍ରୀ ମୋଦିଙ୍କର ଏକ ଐତିହାସିକ ଗସ୍ତ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, କୃଷି, ଖଣିଜ ପଦାର୍ଥ, ତୈଳ ଓ ବାଷ୍ପ, ନବୀକରଣୀୟ ଶକ୍ତି, ବ୍ୟବସାୟ ଓ ପୁଞ୍ଜିନିବେଶ ଏବଂ ଜନସମ୍ପର୍କ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ଦୁଇ ନେତା ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗତବର୍ଷ ଭାରତ ଆର୍ଜେଣ୍ଟିନା ମଧ୍ୟରେ କୂଟନୈତିକ ସମ୍ପର୍କର 75 ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ସେହିଭଳି 2019 ଦୁଇ ଦେଶର ସମ୍ପର୍କକୁ ରଣନୈତିକ ଭାଗିଦାରୀ ପର୍ଯ୍ୟାୟକୁ ଉନ୍ନୀତ କରାଯାଇଛି। ଏତଦ୍ବ୍ୟତୀତ ଯୋଗ, ଆୟୁର୍ବେଦ ଏବଂ ଭାରତୀୟ ଦର୍ଶନଶାସ୍ତ୍ର ଭଳି କ୍ଷେତ୍ରରେ ଦୁଇ ଦେଶର ଜନସମ୍ପର୍କ ସମୟାନୁକ୍ରମେ ଅଧିକ ସଶକ୍ତ ହୋଇଉଠିଛି। ପୂର୍ବରୁ ଭାରତ ନିଜର ଅର୍ଥବ୍ୟବସ୍ଥାକୁ ସୁଧାରିବା ଦିଗରେ ନେଇଥିବା ବିଭିନ୍ନ ପଦକ୍ଷେପ ସଦୃଶ ଆର୍ଜେଣ୍ଟିନା ସରକାର ବର୍ତ୍ତମାନ ଦେଶରେ ବ୍ୟାପକ ଅର୍ଥନୈତିକ ସଂସ୍କାର ପଦକ୍ଷେପ ଗ୍ରହଣ କରୁଥିବା ସମୟରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ପ୍ରତିରକ୍ଷା ଉତ୍ପାଦନ, ମହାକାଶ ଏବଂ ଡିଜିଟାଲ ସାଧାରଣ ଭିତ୍ତିଭୂମି ଭଳି କ୍ଷେତ୍ରରେ ଆର୍ଜେଣ୍ଟିନା ସହିତ ସହଯୋଗରେ ଆଗକୁ ବଢ଼ିବାର ସୁଯୋଗ ଭାରତ ନିକଟରେ ରହିଛି। ଅନୁରୂପ ଭାବେ ଟେଲିମେଡିସିନ୍ ଏବଂ ଡିଜିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତର ଅଭିଜ୍ଞତା ଆର୍ଜେଣ୍ଟିନାର ସ୍ୱାସ୍ଥ୍ୟସେବାକୁ ଅଧିକ ସୁସଂହତ କରିବା ଦିଗରେ ସହାୟକ ହେବ। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ କେବଳ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହନ କରିବ ନାହିଁ, ବରଂ ଦୁଇ ଦେଶ ମଧ୍ୟରେ ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ସହାୟକ ହେବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ଚନ୍ଦନ ଘୋଷ।
ଦେଶର ପୂର୍ବାଞ୍ଚଳରେ କ୍ଷମତା ନିର୍ମାଣ ପ୍ରୟାସର ବିକେନ୍ଦ୍ରୀକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାର ରାଞ୍ଚିରେ ସାବିତ୍ରୀବାଈ ଫୁଲେ ଜାତୀୟ ମହିଳା ଓ ଶିଶୁ ବିକାଶ ପ୍ରତିଷ୍ଠାନର ନୂତନ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଆଜି ଏହି କେନ୍ଦ୍ରର ଉଦ୍ଘାଟନ କରି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହି କେନ୍ଦ୍ର ଉନ୍ନତ ସେବା ପ୍ରଦାନ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିବ। ମହିଳା ଓ ଶିଶୁମାନଙ୍କର ବିକାଶ ଏବଂ ବିକଶିତ ଭାରତ 2047 ସ୍ୱପ୍ନ ସାକାର କରିବା ଦିଗରେ ଏହି କେନ୍ଦ୍ର ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଏହି କେନ୍ଦ୍ରରେ ମିଶନ ଶକ୍ତି, ମିଶନ ବାତ୍ସଲ୍ୟ, ମିଶନ ସକ୍ଷମ ଅଙ୍ଗନୱାଡ଼ି ଓ ପୋଷଣ 2.0 ଲାଗି ତାଲିମ ଏବଂ ଗବେଷଣା କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଉପରେ ଏହି କେନ୍ଦ୍ର ବିଶେଷ ଧ୍ୟାନ ଦେଇ କେନ୍ଦ୍ରୀୟ ଯୋଜନାଗୁଡ଼ିକର ତୃଣମୂଳ ସ୍ତରରେ କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ସହିତ ସ୍ଥାନୀୟ ଆବଶ୍ୟକତା ପୂରଣ କରିବା ଦିଗରେ କାର୍ଯ୍ୟ କରିବ। ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଗତ 10 ବର୍ଷ ମଧ୍ୟରେ ଦେଶବ୍ୟାପୀ 28 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି। ଆଜି ମୁମ୍ବାଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ୍ ରାମ ମାନ୍ଝି ଏହି ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ 80 ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ଦିଆଯାଇଛି। ସେଥିମଧ୍ୟରୁ କେବଳ ଗ୍ରାମାଞ୍ଚଳରେ 80% ସୁଯୋଗ ସୃଷ୍ଟି କରାଯାଇଛି ବୋଲି ସେ କହିଛନ୍ତି। ଶ୍ରୀ ମାନ୍ଝି କହିଛନ୍ତି, ଦେଶର ସାମଗ୍ରିକ ଘରୋଇ ଉତ୍ପାଦ କ୍ଷେତ୍ରରେ ତାଙ୍କ ମନ୍ତ୍ରଣାଳୟର ପ୍ରାୟ 30%, ବିନିର୍ମାଣ କ୍ଷେତ୍ରରେ 35.4% ଏବଂ ସାମଗ୍ରିକ ରପ୍ତାନୀ କ୍ଷେତ୍ରରେ 45.73% ଅବଦାନ ରହିଛି। ଗତ 5 ବର୍ଷ ମଧ୍ୟରେ ଦେଶରେ ପଞ୍ଜିକୃତ ଏମ୍ଏସ୍ଏମ୍ଇ ୟୁନିଟ୍ର ସଂଖ୍ୟା ପ୍ରାୟ 5 ଗୁଣା ବୃଦ୍ଧି ପାଇ ବର୍ତ୍ତମାନ 6,53 କୋଟିରେ ପହଞ୍ଚିଛି। ସେହିଭଳି ଗତ 5 ବର୍ଷ ମଧ୍ୟରେ ଏହିଭଳି ୟୁନିଟ୍କୁ 4 ଗୁଣ ଅଧିକ ଋଣ ପ୍ରଦାନ କରାଯାଇଛି ବୋଲି ଶ୍ରୀ ମାନ୍ଝି କହିଛନ୍ତି। ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କର କଲ୍ୟାଣ ନିମନ୍ତେ ସରକାରଙ୍କର ପିଏମ୍ ବିଶ୍ୱକର୍ମା ଯୋଜନାର ସଫଳତା ଉପରେ କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ଆସନ୍ତାବର୍ଷ ହଜ୍ ଯାତ୍ରା ନିମନ୍ତେ ସରକାର 1 ସପ୍ତାହ ମଧ୍ୟରେ ଆବେଦନପତ୍ର ଗ୍ରହଣ କରିବା ଆରମ୍ଭ କରିବେ। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ଆବେଦନକାରୀ ନିଜର ଫର୍ମ ପୂରଣ କରି ଦାଖଲ କରିବା ଲାଗି ସେ ନିବେଦନ କରିଛନ୍ତି। ଏହାଛଡ଼ା ନିର୍ଦ୍ଧାରିତ ସମୟ ପୂର୍ବରୁ ସାଉଦି ଆରବ ସରକାରଙ୍କ ନିକଟରେ ଆବଶ୍ୟକ ଅର୍ଥ ଦାଖଲ କରିବା ନିମନ୍ତେ ଭାରତର ହଜ୍ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି। 65 ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସ୍କ ହଜ୍ ଯାତ୍ରୀଙ୍କ ଯତ୍ନ ଲାଗି ସାଥିରେ ଆଉ ଜଣେ ବ୍ୟକ୍ତିଙ୍କୁ ନେବା ବାଧ୍ୟତାମୂଳକ କରାଯାଇଛି। ସେହିଭଳି ପୁରୁଷ ଏବଂ ମହିଳାଙ୍କ ଲାଗି ସ୍ୱତନ୍ତ୍ର ରହିବା ବ୍ୟବସ୍ଥା କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
ସାଉଦି ଆରବ ସରକାର କଇ ଟାଇମ୍ ଲାଇନ୍ ବହୁତ ଷ୍ଟ୍ରିକ୍ଟଲି ସେଟ୍ କରିଦିଆ ହେ। ହଜ୍ କମିଟି ଅଫ୍ ଇଣ୍ଡିଆ କୁ ବି ମୈନେ ବତା ଦିଆ ହେ କି ପୈସା ଡିପୋଜିଟ୍ କରନା ହୋତା ହେ ସାଉଦି ଆରବ ସରକାର କୋ ଓ ଟାଇମ୍ ଲାଇନ୍ ଜୋ ଆଖିରୀ ଟାଇମ୍ ଲାଇନ୍ ହୋତା ଉସେ ପହଲେ ସବ କୁଛ ପୁରା କରନା ଜରୁରୀ ହେ। ପୁରୁଷ ଓ ମହିଳା କୋ ଅଲଗ ଅଲଗ ଏକୋମୋଡେସନ କେ ଲିଏ ଜୋ ରିକ୍ୱେଷ୍ଟ ଆୟା ହେ ଉସି ପ୍ରକାର ସେ ହମ ଲୋଗ ସୁବିଧା କେ ଅନୁସାର କରେଙ୍ଗେ। 65 ସାଲ ସେ ଜୋ ଜ୍ୟାଦା ଵାଲା ହମାରେ ହାଜି ସେ ଉନକେ ଲିଏ କମ୍ପାନିଅନ ଓ ମ୍ୟାଣ୍ଡେଟରୀ ହେ।
ଚଳିତ ବର୍ଷର ବାର୍ଷିକ ଶ୍ରୀ ଅମରନାଥ ଯାତ୍ରା ଗତକାଲିଠାରୁ ଶାନ୍ତି ଶୃଙ୍ଖଳାର ସହ ଜାରି ରହିଛି। ଏହି ଯାତ୍ରା ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାର ପହଲଗାମ୍ ଏବଂ କେନ୍ଦ୍ରୀୟ କାଶ୍ମୀର ଅନ୍ତର୍ଗତ ଗନ୍ଦରବଲ ଜିଲ୍ଲାର ବାଲତାଲଠାରୁ ଏକସଙ୍ଗେ ଆରମ୍ଭ ହୋଇଛି। ଏହି ଦୁଇଟି ପଥ ମାଧ୍ୟମରେ ଯାତ୍ରୀମାନେ ଯେଭଳି ସୁରୁଖୁରୁରେ 12,756 ଫୁଟ ଉପରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫା ଯାତ୍ରା କରିପାରିବେ ସେଥିଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ଭାଦଦାତା।
आज सुबह पहलगाम मार्ग पर 3,000 से अधिक भक्तों को चंदनवारी की ओर जाने की अनुमति दी गई। बालतल गांदरबल बेस कैंप से 7,700 से अधिक तीर्थयात्रियों को पवित्र गुफा की ओर जाने की अनुमति दी गई। इस बीच 291 वाहनों में 6,000 से अधिक तीर्थयात्रियों के एक नए जत्थे को आज सुबह जम्मू के भगवती नगर बेस कैंप से रवाना किया गया। ये यात्री आज शाम तक अपने अपने बेस कैंपों पर पहुंच जाएंगे। तारिक रातर, आकाशवाणी समाचार, श्रीनगर।
पूरी ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବମୀ ବା ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାହୁଡ଼ା ଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା 6ଟା ପରେ ସନ୍ଧ୍ୟା ଦର୍ଶନକୁ ବନ୍ଦ ରଖାଯାଇଥିଲା। ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଇଂଲଣ୍ଡ ତା'ର ପ୍ରଥମ ଇନିଂସରେ ସମ୍ବାଦଟି ପ୍ରସ୍ତୁତ ହେବା ବେଳକୁ 5 ୱିକେଟ୍ ହରାଇ 298 ରନ୍ ସଂଗ୍ରହ କରିଛି। ଜେମି ସ୍ମିଥ୍ 132 ରନ୍ କରିଥିବା ବେଳେ ହ୍ୟାରି ବ୍ରୁକ୍ 110 ରନ୍ କରିଛନ୍ତି। ପୂର୍ବରୁ ଭାରତ ତା'ର ପ୍ରଥମ ଇନିଂସରେ 587 ରନ୍ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିନିଦାଦ ଓ ଟୋବାଗୋରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ଷଷ୍ଠ ପିଢ଼ିକୁ ପ୍ରବାସୀ ଭାରତୀୟ ନାଗରିକ କାର୍ଡ଼ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଘୋଷଣା। ଦେଶର ପୂର୍ବାଞ୍ଚଳରେ କ୍ଷମତା ନିର୍ମାଣ ପ୍ରୟାସର ବିକେନ୍ଦ୍ରୀକରଣ ଲାଗି ରାଞ୍ଚିରେ ଉଦ୍ଘାଟିତ ହେଲା ଜାତୀୟ ମହିଳା ଓ ଶିଶୁ ବିକାଶ ପ୍ରତିଷ୍ଠାନର ନୂତନ ଆଞ୍ଚଳିକ କେନ୍ଦ୍ର। ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଗତ 10 ବର୍ଷ ମଧ୍ୟରେ ଦେଶବ୍ୟାପୀ 28 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଆସନ୍ତାବର୍ଷ ହଜ୍ ଯାତ୍ରା ନିମନ୍ତେ 1 ସପ୍ତାହ ମଧ୍ୟରେ ଆବେଦନପତ୍ର ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବେ ସରକାର ଏବଂ ବର୍ମିଂହାମ୍ ଟେଷ୍ଟର ତୃତୀୟ ଦିନରେ ଇଂଲଣ୍ଡ ଭାରତ ବିପକ୍ଷରେ ଏପର୍ଯ୍ୟନ୍ତ 5 ୱିକେଟ୍ ହରାଇ କରିଛି 298 ରନ୍। ସମ୍ବାଦ ଶେଷ ହେଲା।